ଶାନ୍ତିରେ ଆରାମର ସହିତ ବସନ୍ତୁ। ଭୂମିରେ ଚକାମୁଣ୍ଡେଇ ବସନ୍ତୁ କିମ୍ବା ଚୌକି ଉପରେ କୋମଳ ଭାବରେ ବସନ୍ତୁ। ପୁରା ସମୟ ଆଖି ବନ୍ଦ ରଖିବେ ଏବଂ ମେରୁଦଣ୍ଡକୁ ସିଧା ରଖି ବସିବେ। ଦୁଇ ହାତକୁ ଚିନ୍ ମୁଦ୍ରାରେ ରଖନ୍ତୁ, ଅର୍ଥାତ୍ ବୃଦ୍ଧ ଅଙ୍ଗୁଳିକୁ ତର୍ଜନୀ ଅଙ୍ଗୁଳିରେ ଯୋଡ଼ି ରଖନ୍ତୁ, ବାକି ଅଙ୍ଗୁଳିକୁ ସିଧା ରଖିବେ। ହାତକୁ ସିଧା ଭାବରେ ଆଣ୍ଠୁ ଉପରେ ରଖନ୍ତୁ। ଶରୀରକୁ ଢିଲା ରଖନ୍ତୁ ପାଦ ଅଙ୍ଗୁଳିରୁ ମସ୍ତକ ପର୍ଯ୍ୟନ୍ତ। ସହଜ ଭାବରେ ମାଂସପେଶୀକୁ ଢିଲା କରନ୍ତୁ, ଏହାଫଳରେ ସବୁ ସିରା ପ୍ରସିରା ବି ଢିଲା ହେବ। ଧୀରେ ଧୀରେ ନିଜ ଶରୀରର ସବୁ ଅଂଶକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ପାଦ ଅଙ୍ଗୁଳିରୁ ଆରମ୍ଭ କରନ୍ତୁ, ଧୀରେ ଧୀରେ ପାଦ ଅଙ୍ଗୁଳିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ତଳି ପାଦକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପୁରା ପାଦକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପାଦ ଗୋଇଠିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଗୋଡ଼ର ପେଣ୍ଡାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଜଙ୍ଘକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପିଛାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ତଳି ପେଟକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପେଟକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଅଣ୍ଟାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପିଠିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଛାତିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ କାନ୍ଧକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ବାହୁର ଉପର ଭାଗକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ବାହୁର ତଳ ଭାଗକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ହାତ ପାପୁଲିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ବେକକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଥୋଡ଼ିକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ଗାଲକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ମଥାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ଧୀରେ ଧୀରେ ପୁରା ଚେହେରାକୁ ଟାଣ କରନ୍ତୁ ଏବଂ ଢିଲା କରନ୍ତୁ। ବର୍ତ୍ତମାନ ଆପଣଙ୍କର ପୁରା ଶରୀରରେ ଜୀବନ ଶକ୍ତିର କମ୍ପନ ଅନୁଭବ କରନ୍ତୁ। ଶକ୍ତି ସଞ୍ଚାଳନକୁ ଅନୁଭବ କରନ୍ତୁ। ଆପଣଙ୍କୁ ଏବେ ହାଲୁକା ଅନୁଭବ ହେଉଥିବ। ଏବେ ସହଜରେ ନିଜର ନାଭିରୁ ଗଭୀର ଶ୍ୱାସ ନେବା ପାଇଁ ଆରମ୍ଭ କରନ୍ତୁ। ଭିତରକୁ ଏବଂ ବାହାରକୁ ଗଭୀର ଶ୍ୱାସ ନିଅନ୍ତୁ। ନିଜର ଧ୍ୟାନ ମେରୁଦଣ୍ଡର ମୂଳରେ କେନ୍ଦ୍ରିତ କରନ୍ତୁ। ପରିକଳ୍ପନା କରନ୍ତୁ ଯେ ଆପଣଙ୍କର ମସ୍ତିଷ୍କ ଉପରେ ଠିକ୍ ମଧ୍ୟଭାଗରେ ଏକ ଛୋଟ କଣାଟିଏ ଅଛି, ଯାହାକି ଆପଣଙ୍କୁ ପୁରା ବ୍ରହ୍ମାଣ୍ଡ ସାଙ୍ଗରେ ଯୋଡ଼ି ରଖିଛି। ଏହି କଣାରୁ ହିଁ ଗଭୀର ଶ୍ୱାସ ନିଅନ୍ତୁ। ଏହି ଶ୍ୱାସକୁ ମେରୁଦଣ୍ଡର ମୂଳ ଯାଏଁ ନିଅନ୍ତୁ ଏବଂ ପୁଣି ସେହିଠାରୁ ମସ୍ତିଷ୍କ ଉପରେ ଥିବା ଛୋଟ କଣାରୁ ବାହାରକୁ ଛାଡ଼ନ୍ତୁ। ଏବେ ଆପଣ ପୁରା ବ୍ରହ୍ମାଣ୍ଡରୁ ନିଜର ମେରୁଦଣ୍ଡର ମୂଳ ପର୍ଯ୍ୟନ୍ତ ଶ୍ୱାସ ନେଉଛନ୍ତି ଏବଂ ମେରୁଦଣ୍ଡର ମୂଳ ଭାଗରୁ ପୁରା ବ୍ରହ୍ମାଣ୍ଡକୁ ଶ୍ୱାସ ଛାଡ଼ୁଛନ୍ତି। ବହୁତ ଧୀରେ ଧୀରେ ଶ୍ୱାସକୁ ଭିତର ଏବଂ ବାହାରକୁ ନିଅନ୍ତୁ ଏବଂ ତାହାର ଅନୁଭବ କରନ୍ତୁ। ବର୍ତ୍ତମାନ ଧୀରେ ଧୀରେ ନିଜର ଶ୍ୱାସର ଗତିକୁ ବଢ଼ାନ୍ତୁ। ଏହାର ପରିସ୍ଥିତି ପର୍ଯ୍ୟନ୍ତ ନେଇକରି ଯାଆନ୍ତୁ। ନିଜର ମସ୍ତିଷ୍କ ଉପରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଖିଞ୍ଚନ୍ତୁ ଏବଂ ମେରୁଦଣ୍ଡ ମୂଳରୁ ମସ୍ତିଷ୍କ ଉପର ପର୍ଯ୍ୟନ୍ତ ଛାଡ଼ନ୍ତୁ। ଧୀରେ ଧୀରେ ନିଜର ଶ୍ୱାସର ଗତିକୁ ବଢ଼ାନ୍ତୁ। ଏହାର ପରିସ୍ଥିତି ପର୍ଯ୍ୟନ୍ତ ନେଇକରି ଯାଆନ୍ତୁ। ନିଜର ମସ୍ତିଷ୍କ ଉପରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଖିଞ୍ଚନ୍ତୁ ଏବଂ ମେରୁଦଣ୍ଡ ମୂଳରୁ ମସ୍ତିଷ୍କ ଉପର ପର୍ଯ୍ୟନ୍ତ ଛାଡ଼ନ୍ତୁ। ଧୀରେ ଧୀରେ ନିଜ ଶ୍ୱାସର ଗତିକୁ ବଢ଼ାନ୍ତୁ। ଏହାର ପରିସ୍ଥିତି ପର୍ଯ୍ୟନ୍ତ ନେଇକରି ଯାଆନ୍ତୁ। ନିଜର ମସ୍ତିଷ୍କ ଉପରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଖିଞ୍ଚନ୍ତୁ ଏବଂ ମେରୁଦଣ୍ଡ ମୂଳରୁ ମସ୍ତିଷ୍କ ଉପର ପର୍ଯ୍ୟନ୍ତ ଛାଡ଼ନ୍ତୁ। ଶେଷରେ ଶ୍ୱାସର ଗତିକୁ ଅନ୍ତିମ ସ୍ଥିତି ପର୍ଯ୍ୟନ୍ତ ବଢ଼ାନ୍ତୁ, ଯେପର୍ଯ୍ୟନ୍ତ ଆପଣଙ୍କର ଶ୍ୱାସ ଫୁଲିଲା ଭଳି ଲାଗିବ ଏବଂ ଆପଣ ଧଇଁ ସଇଁ ହେବେ। ଶ୍ୱାସକୁ ନିଜର ମସ୍ତିଷ୍କ ଉପରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଖିଞ୍ଚନ୍ତୁ ଏବଂ ମେରୁଦଣ୍ଡ ମୂଳରୁ ମସ୍ତିଷ୍କ ଉପର ପର୍ଯ୍ୟନ୍ତ ଛାଡ଼ନ୍ତୁ। ଏହାଦ୍ୱାରା ଆପଣ ନିଜର ସବୁ ଜମା ହେଉଥିବା ଭାବନାକୁ ବ୍ରହ୍ମାଣ୍ଡକୁ ସମର୍ପଣ କରୁଛନ୍ତି। ଆପଣ ନିଜର ମେରୁଦଣ୍ଡ ମୂଳରେ ସବୁ ଜମା ହେଉଥିବା ଜିନିଷଗୁଡ଼ିକୁ ବ୍ରହ୍ମାଣ୍ଡରେ ପ୍ରବାହ କରିଦେଉଛନ୍ତି। ଏହାଦ୍ୱାରା ଆପଣ ନିଜକୁ ସ୍ୱଚ୍ଛ ଏବଂ ଖାଲି କରୁଛନ୍ତି। ଶ୍ୱାସ ନେଇ ଚାଲନ୍ତୁ। ଏବେ ଧୀରେ ଧୀରେ ଏକ ଗଭୀର ଏବଂ ମନ୍ଦ ଶ୍ୱାସ ନେଇ ନିଜକୁ ଆରାମଦେୟ ସ୍ଥିତିକୁ ନିଅନ୍ତୁ। ପୁଣି ଶ୍ୱାସକୁ ନିଜର ମସ୍ତିଷ୍କ ଉପରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଖିଞ୍ଚନ୍ତୁ ଏବଂ ମେରୁଦଣ୍ଡ ମୂଳରୁ ମସ୍ତିଷ୍କ ଉପର ପର୍ଯ୍ୟନ୍ତ ଛାଡ଼ନ୍ତୁ। ବର୍ତ୍ତମାନ ଡାହାଣ ହାତକୁ ଛାତିର ମଧ୍ୟଭାଗରେ ରଖନ୍ତୁ, ବାମ ହାତକୁ ଡାହାଣ ହାତ ଉପରେ ରଖନ୍ତୁ। ନିଜର ଫୁସ୍ଫୁସ୍ ଉପରେ ପୁରା ଧ୍ୟାନ କେନ୍ଦ୍ରିତ କରନ୍ତୁ, ଯେମିତିକି ଫୁସ୍ଫୁସ୍କୁ ନିଶ୍ୱାସ ପ୍ରଶ୍ୱାସର ପ୍ରବାହ ଜଣାପଡ଼ିବନି। ଶ୍ୱାସକୁ ବହୁତ କୋମଳ ଏବଂ ମନ୍ଦ ରଖନ୍ତୁ। ବର୍ତ୍ତମାନ ଆପଣ ଏକ ଅପୂର୍ବ ଶାନ୍ତିର ଅନୁଭୂତି କରନ୍ତୁ। ଫୁସ୍ଫୁସ୍ର ଗତି ଧୀରେ ହେବା ସଙ୍ଗେ ସଙ୍ଗେ ଶ୍ୱାସ ଆହୁରି ବି ସରଳ ହୋଇଯିବ। ଏହା ସହିତ ଏହି ଶାନ୍ତିର ଅନୁଭୂତି ଆହୁରି ଗଭୀର ଲାଗିବ। ବାହାର ଦୁନିଆର ଶବ୍ଦ ଏବେ ଆପଣଙ୍କୁ ଛୁଇଁ ବି ପାରୁନି। ଆପଣ ହୃଦୟରେ ଗଭୀରତା ଏବଂ ଶାନ୍ତିର ସହିତ ନିଜ ଘର ବନାଉଛନ୍ତି। ଶାନ୍ତି, ଅତ୍ୟନ୍ତ ଗଭୀର ଶାନ୍ତି। ଏବେ ଆପଣ ନିଜର ହୃଦୟ କେନ୍ଦ୍ରକୁ ଶାନ୍ତିରେ ଆହୁରି ବୃଦ୍ଧି କରି ସେହି ଶାନ୍ତିରେ ହିଁ ଭାସିବାର ଅନୁଭୂତି କରନ୍ତୁ। ନିଜର ପୁରା ଧ୍ୟାନକୁ ନିଜ ହୃଦୟରେ ହିଁ କେନ୍ଦ୍ରିତ କରନ୍ତୁ। ଧୀରେ ଧୀରେ ଶ୍ୱାସ ନିଅନ୍ତୁ ଏବଂ ହୃଦୟର ଧ୍ୱନିକୁ ଅନୁଭବ କରନ୍ତୁ। ଏହି ସ୍ଥିତିରେ ଆରାମ କରନ୍ତୁ। ବହୁତ ଗଭୀର ଶାନ୍ତିର ଅନୁଭୂତି କରନ୍ତୁ। ବାହାର ଦୁନିଆର ଶବ୍ଦ ଏବେ ଆପଣଙ୍କର ଶାନ୍ତି ଭଙ୍ଗ କରିପାରିବନି। ଏହି ଦୁନିଆରେ ଆପଣ ସମ୍ପୂର୍ଣ୍ଣ ଭାବରେ ମୁକ୍ତ। ଏହି ଶାନ୍ତିରେ ଲୀନ ହୋଇଯାଆନ୍ତୁ। ଏହି ଶାନ୍ତିରେ ନିଜକୁ ତଲ୍ଲୀନ କରିଦିଅନ୍ତୁ। ଏହି ଗଭୀର ମୌନତା ହିଁ ଆପଣଙ୍କର ମୁଖ୍ୟତାର ଗଭୀରତା ଅଟେ। ଏହି ଆନନ୍ଦ ଶବ୍ଦର ବ୍ୟାଖ୍ୟା କରିହେବ ନାହିଁ। ଏହି ଆନନ୍ଦରେ ଆପଣ ଆହୁରି ବିକଶିତ ହେଉଛନ୍ତି। ଏହି ଶାନ୍ତି ଦ୍ୱାରା ଆପଣ ମୂଳ ସ୍ରୋତ ସାଙ୍ଗରେ ସମ୍ମିଳିତ ହେଉଛନ୍ତି। ଏବେ ଆପଣ ବି ସେହି ମୂଳ ସ୍ରୋତ ବନୁଛନ୍ତି। ଆପଣ ଏହି ସ୍ରୋତ ଏବଂ ଈଶ୍ୱରଙ୍କ ସାଥିରେ ବିଲୀନ ହେଉଛନ୍ତି। ନିଜ ଗୁରୁଙ୍କର ମୁଖ ହୃଦୟ କେନ୍ଦ୍ରରେ ଅନୁଭବ କରନ୍ତୁ। ଆପଣଙ୍କର ଗୁରୁ ପୁରା ମୌନ ଏବଂ ଶାନ୍ତିର ସହିତ ଆପଣଙ୍କ ହୃଦୟରେ ବସିଛନ୍ତି। ସେହି ପରମ ଆନନ୍ଦ ଏବଂ ସୁଖର ସ୍ଥିତିରେ ଆପଣ ଲୀନ ହୋଇଯାଆନ୍ତୁ। ନିଜ ଗୁରୁଙ୍କ ସହିତ ଏକତାର ଅନୁଭବ କରନ୍ତୁ ଏବଂ ସେହି ଏକତା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସହିତ ବି ଅନୁଭବ କରନ୍ତୁ। ଶାନ୍ତିରେ, ପରମ ଶାନ୍ତିରେ ଲୀନ ହୋଇ ରହନ୍ତୁ। ଆପଣ ନିଜ ଗୁରୁଙ୍କ ସହିତ ଏକ ହେଉଛନ୍ତି। ଆପଣ ଦୁଇ ଜଣଙ୍କ ଭିତରେ କିଛି ପ୍ରତିବନ୍ଧ ନାହିଁ। ଆପଣ ଦୁହେଁ ଶାନ୍ତି, ପରମ ଆନନ୍ଦ, ସ୍ୱତନ୍ତ୍ରତା ଏବଂ ପବିତ୍ର ହର୍ଷରେ ଲୁପ୍ତ ହୋଇଯାଇଛନ୍ତି। ଏହି ସମୟରେ ଆପଣଙ୍କ ଫୁସ୍ଫୁସ୍ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ଏବଂ ସୌମ୍ୟ ହୋଇଯାଇଛି। ଆପଣଙ୍କ ଶ୍ୱାସ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ଏବଂ ସୌମ୍ୟ ହୋଇଯାଇଛି। ଏହି ଶାନ୍ତି ସ୍ୱରୂପରେ ଆପଣ ନିଜକୁ କିଛି ସମୟ ପର୍ଯ୍ୟନ୍ତ ସ୍ଥିର କରି ରଖନ୍ତୁ। ଧୀରେ ଧୀରେ ନିଜର ଧ୍ୟାନ ମେରୁଦଣ୍ଡ ମୂଳକୁ ଆଣନ୍ତୁ। ମସ୍ତିଷ୍କ ଉପର କଣାରୁ ମେରୁଦଣ୍ଡ ମୂଳ ପର୍ଯ୍ୟନ୍ତ ଶ୍ୱାସକୁ ନିଅନ୍ତୁ ଏବଂ ପୁଣି ସେହିଠାରୁ ମସ୍ତିଷ୍କର ଉପର ପର୍ଯ୍ୟନ୍ତ ନେଇ ବାହାରେ ଛାଡ଼ି ଦିଅନ୍ତୁ। ଶ୍ୱାସକୁ ଧୀରେ ଧୀରେ ଗଭୀର ଭାବରେ ଭିତରକୁ ନିଅନ୍ତୁ ଏବଂ ବାହାରକୁ ଛାଡ଼ନ୍ତୁ। ଧୀରେ ଧୀରେ ଧ୍ୟାନ ନିଜ ଉପରକୁ ଏବଂ ବାହାର ଦୁନିଆ ଉପରକୁ ଆଣନ୍ତୁ। ଧୀରେ ଧୀରେ ନିଜ ଶରୀରକୁ ଅନୁଭବ କରନ୍ତୁ। ଶରୀରକୁ ଅନୁଭବ କରନ୍ତୁ। ଶରୀରକୁ ଅନୁଭବ କରନ୍ତୁ। ହାତ ପାପୁଲିକୁ ଧୀରେ ଧୀରେ ଘଷନ୍ତୁ ଏବଂ ସେଥିରୁ ବାହାରୁଥିବା ଉଷ୍ମତାକୁ ନିଜ ଆଖି ଉପରେ, ମୁହଁରେ ଏବଂ ଦେହର ଅନ୍ୟ ଅଂଶରେ 3 ଥର ଲଗାନ୍ତୁ। ଆପଣ ଯେବେ ଚାହିଁବେ ଏବଂ ଯେବେ ପ୍ରସ୍ତୁତ ହେବେ ସେତେବେଳେ ହିଁ ଧୀରେ ଧୀରେ ଆଖିକୁ ଖୋଲିବେ। Thank you।